भगवद्गीता षष्ठ अध्याय श्लोक 4 जदाहि न इन्द्रियार्थेषु नेन्द्रियार्थेषु न कर्मसु न कर्मसु अनुसज्जते सर्वसंकल्प सन्यासी योगारूढ़ तदोच्यते यदा हि नेन्द्रियार्थेषु न कर्मसु अनुसज्जते सर्वसंकल्प सन्यासी योगारूढ़ तदोच्यते यदा हि नेन्द्रियार्थेषु न कर्मसु अनुसज्जते सर्वसंकल्प सन्यासी योगारूढ़ तदोच्यते यदा हि नेन्द्रियार्थेषु न कर्मसु अनुसज्जते सर्वसंकल्प सन्यासी योगारूढ़ तदोच्यते सर्वधन्यवाद जदा जेतेवेळे ही निश्चिंत भावे ना हुए नाही इंद्रियार्थेषु इंद्रिय सुखरे ना केवे नुहे कर्मसु सकाम कर्मरे अनुसज्जते निजुक्त हुए सर्वसंकल्प समस्त भौतिक कामना सन्यासी योगारूढ़ तदा सेतेवेळे उच्यते जाए शुक्रणवाद श्री श्रीमद ऐसी भक्ति वेदांत स्वामी प्रभुपाद महाराज द्वारा इंग्रजी एवं श्री श्रीमद गौरवंद स्वामी महाराज द्वारा ओडिया जितेबड़े व्यक्ति समस्त प्रकार भौतिक कामना को त्याग करे जितेबड़े से इंद्र तृप्ति निमित्त कर्म करे ना किंबा सकाम कर्म निजुक्त हुए ना से जोगारूढ़ अवस्था प्राप्त हो जेतेबेले व्यक्ति भगवान दिव्य सेवार संपूर्ण रूपे निजुक्त हो जाए भगवान कथा कहु जेतेबेले व्यक्ति भगवान दिव्य सेवार संपूर्ण रूपे निजुक्त हो जाए सेतेबेले से आत्मारे संतोष लाभ करे एवं एभरी भाव में सी आ इंद्र सुखरे माते ना कि सकाम कर्म निजुक्त हुए ना ता इंद्र सुखरे मातब कारण कर्म त्याग कर व्यक्ति कदापि रही पार ना व्यक्ति कृष्ण चेतनशील नहले सर्वदा निजर स्वार्थ सिद्धि कामन मनोनिवेश कर सुजोग खोजार लगे किंतु एक कृष्ण चेतनशील व्यक्ति कृष्ण संतोष विधान निमित्त जहाँ इच्छा तापे एवं तद्वारा से संपूर्ण रूपे इंद्र सुख भोग विरत हो पार जार ए प्रकार अनुभूति ना से जोगारूढ़ अवस्था प्राप्त होगा पूर्व अर्थात जोग सीढ़ीर शेष पात उपस्थित होगा पूर्व निश्चय कृत्रिम उपाय बाहर को देखापी भौतिक कामनार दूरे जावाई चेष्टा कर विष्णुपादाय कृष्णपृष्ठाय भूतले श्रीमते भक्ति स्वरूप दामोदर स्वामी नामने नम सद्भक्त मन मणिपुर भवाय प्रभुपाद सद्वाणी प्रचार निरताय थे हरे कृष्ण तेणु ये षष्ठ अध्याय गोटे सीढ़ी भाई आमको भगवान गोटी पर गोटे श्लोक कहते योग सीढ़ी भाई ये मध्य भगवान तर गोटी पर गोटे कथा कहते सीढ़ी भाई गोटे पर गोटे आम पाँच उपर को उठवा ये श्लोकटी जो कहीं कहले आमर श्रीधर स्वामी भाषा कहते कीदृश अयम जोगारूढ़ पूर्व श्लोक जो कहले जदा ही इंद्रिया आरुख्य और मुनेट जोग कर्म कारण उच्यते जोगारूढ़ तस्व समण उच्यते ये योग शिविर जो मैंने आरंभ कराथमिक अवस्था अच्छा कर्म करने को पड़ती जो मैंने अंतिम शिविर पहुँची गले से कर्म करवा दरकार समय कर्म को सेवृत्त हो पारे तेणु এই যে শ্লোকটি কহিলে ভগবান অর্জুনকে, অর্জুন চিন্তা করছেন কিদৃশ আয়ম যোগারূঢ়, সে যে যোগারূঢ় কহিলেন সেটা কিভাবে ভাবে কিদৃশ আয়ম যোগারূঢ়, যস্য সম কারণ উচ্চতে, যেউরে কর্ম করা পড়ব না সম বা কর্মর সে বিরত হবে ইতি অত্রাহ। তেণু এ অর্জুন যদিও প্রশ্ন পচারি না কিন্তু ভগবান সব জাঁপারে, তেণুকর এই শ্লোকটি কুযাচ্ছে। এই শ্লোকের সে যদা হি কেতবে সেটা যোগারূঢ় আসে বলে কুযাব না, যদা হি না ইন্দ্রিয়ার্থেষু না কর্মসু অনুসজ্যতে, অনুসজ্যতে কহিলে যে রয়েছে আসক্তি, আসক্তির মুক্ত যেমন হচ্ছেন, যদা হি না ইন্দ্রিয়া, ইন্দ্রিয় প্রতি আসক্তি না, ইন্দ্রিয় কর্ম প্রতি আসক্তি না বা সকাম কর্ম প্রতি আসক্তি না, সর্বসংকল্প সন্ন্যাসী, তেণু সে সমস্ত কামনা বহুত কামনা থিলে মধ্যে সর্বসংকল্প সন্ন্যাসী, সব সন্ন্যাসী বলে কুযাব, কারণ সে সে কর্মরে বা ইন্দ্রিয়মান প্রতি আসক্ত নুহতি, সব প্রকার কামনা থিলে মধ্যে সে ভগবান উদ্দেশ্যে সে সব কামনা ব্যবহার করছেন। সর্বসংকল্প সন্ন্যাসী যোগারূঢ় সদোচ্যতে, তেণু সেতবে কুযাব সে যোগরে আরূঢ় হলে অন্তিম সিঁড়ি পৌঁছলে, ভক্তি ভক্তি হচ্ছে যোগর অন্তিম সিঁড়ি, সেই ভক্তি সে পৌঁছলে, ভক্তি কহিলে শুদ্ধ ভক্তি কথাটি কুযাচ্ছে। তেণু এই প্রসঙ্গে প্রভুপাদ মহারাজ কথা কৌশল যে যেতবে সে আত্মার সন্তোষ লাভ করে এইপরি ভাবে সে ইন্দ্রিয় সুখের মাতে না কিংবা সকাম কর্ম নিযুক্ত হুয়ে না। আত্মা দুই প্রকার ব্যক্তি অনেক, গোটে হচ্ছে আত্মারাম, গোটে হচ্ছে ইন্দ্রিয়ারাম, ভগবদ গীতার তৃতীয় অধ্যায়ের ভগবান সেটা কৌশল তৃতীয় অধ্যায় সেটা কেছেন যে ভগবান গোটে চক্র সৃষ্টি করছেন, কোণ সে চক্র এ নিয়ম, এ চক্রের এই এই নিয়মের সমস্ত কার্য করা কথা, কোণ সে নিয়ম না আমার যে আবশ্যকতা রয়েছে সেটা হচ্ছে অন্ন, অন্না প্রভৃতি ভূতানি, অন্ন কমিটি আমি প্রাপ্ত হওয়া সে ভগবান ব্যবস্থা করছেন, ফ্যাক্টরি বা বৈজ্ঞানিক মানে যেতে গবেষণা কলে মধ্যে সে অন্ন তৈরি করে পেবে না, যেতে লক্ষ লক্ষ বর্ষ উদ্ভাবন কলে মধ্যে অন্ন তৈরি করে পেবে না, সে অন্ন তৈরি হওয়া তার উপায় রয়েছে ভগবান কৌশল সেটা, এইভাবে ভাবে জন অন্ন উৎপন্ন হয়ে পার কিভাবে না, অন্নাদ ভূতানি পর্যন্নাদ অন্ন সম্ভব, দৃষ্টি মাধ্যমে অন্ন হয়েপার, তেণু এ বৃষ্টি মাধ্যম বৈজ্ঞানিক মানে তাঁর গবেষণার টেস্ট করে পারে না, এই বৃষ্টিকে যে পর্যন্ন বলে কুযাচ্ছে, বৃষ্টি কমিটি হব না যজ্ঞান ভবতি পর্যন্য, যজ্ঞ মাধ্যমে বৃষ্টি হব, অন্য কোশ উপায়ে বৈজ্ঞানিক মানে যেতে গবেষণা কলে যেতে নয় উদ্ভাবন কলে বহু বর্ষ পরে সে সকসেস হয়ে যাবে তা নয়, ইয়ে হচ্ছে ভগবান নিয়ম, ভগবান নিয়ম কে লঙ্ঘন করে পারে না, যেমন আমি শুনে রাবণ চিন্তা করুলা ভগবান নিয়ম ভঙ্গ করেদেব, যে উন্নত লোক যাওয়া যে উপায় রয়েছে সে উপায়কে সে নিজে সেটা ভঙ্গ করি নিজে গোটে তৈরি করবে উপায়, স্বর্গলোক যাওয়া যে উপায় সব রয়েছে শাস্ত্রের সব বর্ণনা করা যাইছে, কমিটি আমি উন্নত লোককে যা পুণ্যকর্ম মাধ্যমে উন্নত লোককে যা, আমি মন ইচ্ছা যাইপার না স্বর্গকু, যান পঠাইকি আমি স্বর্গকে চাল যা তা নুহ, সব বিষয়ে বৈজ্ঞানিক মানে এপর্যন্ত জানি না, সে ইন্দ্র খালি চন্দ্র মঙ্গল এই সব কথা হচ্ছেন, স্বর্গলোক গোটে অনেক সে জাঁতি না, এ জ্ঞান তাঁর না, তেণু অন্তত পক্ষে ঋষি মানে সব জাঁতি স্বর্গ পঠাউলে আমার যে রয়েছেন অর্জুন সে যাই স্বর্গলোক যাই অতীতের সব রয়েছিল স্বর্গলোক যাইপার সেটি শক্তি লা পুণ্যকর্ম লা যে সে ଜୀବନ ଅବସ୍ଥାରେ ଜୀବିତ ଅବସ୍ଥାରେ ସ୍ୱର୍ଗଲୋକକୁ ଯାଉଥିଲେ। ବହୁତ ରାଜା ଅଛନ୍ତି, ସେମାନେ ସବୁ ସ୍ୱର୍ଗଲୋକକୁ ଯାଇକରି ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଏସବୁ କଥା ରହିଛି ବହୁତ ଅତୀତରେ, ଯେଉଁ ବୈଜ୍ଞାନିକମାନେ କହୁଛନ୍ତି ବା ଆମର ଇତିହାସକାରମାନେ କହୁଛନ୍ତି, ବହୁତ ପୁରୁଣା କାଳରେ ଆମର ମାନବ ସମାଜ କ'ଣ ମୂର୍ଖ ଥିଲେ, ସେମାନେ ଜାଣିନଥିଲେ। ଆଦି ମାନବ ବୋଲି କୁହାଯାଉଛି, ଆଦିମ ମନୁଷ୍ୟ, ସେମାନେ ବସ୍ତ୍ର ପିନ୍ଧା ଜାଣିନଥିଲେ, ଉଲଗ୍ନ ରହୁଥିଲେ, ନିଆଁର ବ୍ୟବହାର ଜାଣିନଥିଲେ, ଏଇଭଳି ଭାବରେ ବହୁତ ବହୁତ ନିମ୍ନ ସ୍ତରରେ ଥିଲେ, ତାଙ୍କର ଚେତନା ଉନ୍ନତ ନଥିଲା। ଏଇଭଳି ଭାବରେ ଆମେ ପଢ଼ୁଥିଲୁ, ପିଲାଦିନେ ଆମେ ପଢ଼ୁଥିଲୁ ଏଇଭଳି ଭାବରେ ଲୋକମାନେ ରହୁଥିଲେ ବୋଲି ଅତୀତରେ। କିନ୍ତୁ ଅତୀତରେ ଯେ ସେମାନେ କେତେ ଉନ୍ନତ ଥିଲେ ଆମେ ଚିନ୍ତା କରିପାରିବା ନାହିଁ, ଐତିହାସିକମାନେ ଚିନ୍ତା କରିପାରିବା ନାହିଁ। ବେଦ ଜଣେ ଯଦି ଅଧ୍ୟୟନ ନ କରିବେ, ସେଥିପାଇଁ ବେଦକୁ ସେମାନେ ବୁଝିପାରୁନାହାନ୍ତି, ସେମାନେ କହୁଛନ୍ତି ଏଇଟା କାଳ୍ପନିକ, ଏଇଟା ମାଇଥୋଲୋଜି ବୋଲି କହୁଛନ୍ତି। କିନ୍ତୁ ଏଥିରେ କଳ୍ପନା ଜିନିଷ କିଛି ନାହିଁ, ଇତିହାସକାରମାନେ ଯାହା କହୁଛନ୍ତି ସେଇଟା କଳ୍ପନା କରି କହୁଛନ୍ତି, ଏଇଟା ହେଇଥାଇପାରେ, ଅତୀତରେ ଏଇଟା ହେଇଥାଇପାରେ, ଲୋକମାନେ ଉଲଗ୍ନ ଅବସ୍ଥାରେ ଥିଲେ, ଏଇଭଳି ଭାବରେ ସେମାନେ ତାଙ୍କ ମନ କଳ୍ପନା କରୁଛନ୍ତି ଯେ ଅତୀତରେ ଯେ ଆମେ କେତେ ଉନ୍ନତି ଥିଲୁ ସେ କଥା ତାଙ୍କର ଧାରଣା ନାହିଁ, ବା ଯେତେବେଳେ ତାଙ୍କୁ କୁହାଯାଉଛି ସେମାନେ ଭାବୁଛନ୍ତି ଇଏ ଗୋଟେ କଳ୍ପନା, ଅତୀତରେ କେମିତି ଏତେ ଆମେ ଉନ୍ନତି ଥିଲେ, କେବେ ହେଇପାରିବ ନାହିଁ। ଯାହା ଉନ୍ନତି କରିଛେ ଆମେ ବୈଜ୍ଞାନିକ ମାନେ ରିସର୍ଚ୍ଚ କରି ବାହାର କରିଛୁ। ତେଣୁ ଅର୍ଜୁନ ବହୁତ ରାଜା ଥିଲେ, ଭାଗବତ ଆରମ୍ଭ ହେଉଛି ସେଇ ଗୋଟିଏ ରାଜାଙ୍କ କଥାରେ କୁହାଯାଉଛି, ଭାଗବତ ଆରମ୍ଭରେ 5000 ବର୍ଷ ତଳର କଥା। ଖ୍ରୀଷ୍ଟିଆନ ମାନଙ୍କ ମତରେ ଯୀଶୁଖ୍ରୀଷ୍ଟ ଜନ୍ମ ହେବା ପୂର୍ବରୁ ଲୋକମାନେ ଏତେ ଉନ୍ନତ ନଥିଲେ, ଯୀଶୁଖ୍ରୀଷ୍ଟ ଆସିଲା ପରେ ତାଙ୍କର ଉନ୍ନତି ହେଲା, ଲୋକମାନେ ଉନ୍ନତି କଲେ, ବହୁତ ପ୍ରକାର ବୈଜ୍ଞାନିକ ଉଦ୍ଭାବନ ସବୁ ହେଲା। ତେଣୁ ଭାରତବର୍ଷ ଲୋକମାନଙ୍କୁ ସେମାନେ ଭାବନ୍ତି ଏମାନେ ସବୁ ବହୁତ ନୀଚ ସ୍ତରର ଲୋକ, ସେମାନେ ହେଉଛନ୍ତି ଆର୍ଯ୍ୟ, ଆମେ ହେଉଛୁ ଅନାର୍ଯ୍ୟ, ଏଇଭଳି ଭାବରେ ସେମାନେ ଚିନ୍ତା କରନ୍ତି, ଏଇଭଳି ଭାବରେ କୁହନ୍ତି। ତେଣୁ ଆମର ବେଦରେ ଯେ ଏତେ ଉନ୍ନତ କଥା ରହିଛି ସେଇଟାକୁ ସେମାନେ ବୁଝି, ସେମାନେ କହନ୍ତି ଏଇଟା ମିଛ କଥା, ଆମେ ଉନ୍ନତ ବ୍ୟକ୍ତି ବୋଲି କହିଲେ ଆମେ ଖ୍ରୀଷ୍ଟିଆନ ମାନେ ଆମେ ଉନ୍ନତ, ଆଉ ସବୁ ଅନୁନ୍ନତ, ଏଇଭଳି ଭାବରେ ତାଙ୍କ ଧାରଣା ରହିଛି। ଯାହା ହଉ, ତେଣୁ ଭାଗବତ ଆରମ୍ଭରେ 5500 ବର୍ଷ ତଳର କଥା, 5500 ବର୍ଷ ତଳେ ଯେତେବେଳେ ରାଜା ଥିଲେ ପରୀକ୍ଷିତ ମହାରାଜ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। ତେଣୁ ସେତେବେଳେ ଯେତେବେଳେ ପରୀକ୍ଷିତ ମହାରାଜ 7 ଦିନ ଅଭିଶପ୍ତ ହେଲେ, 7 ଦିନରେ ତାଙ୍କୁ ତକ୍ଷକ ଦଂଶନ କରିବ, ସେତେବେଳେ ସୁଖଦେବ ଗୋସ୍ୱାମୀ ତାଙ୍କୁ କହୁଛନ୍ତି, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ମୋର ଜୀବନର କ'ଣ କର୍ତ୍ତବ୍ୟ, ମୋର 7 ଦିନ ଆୟୁଷ ଅଛି, ମୁଁ କ'ଣ କରିବା ଉଚିତ, ଏଇଭଳି ଭାବେ ପ୍ରଶ୍ନ ପଚାରିଥିଲେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଇ ରାଜାଙ୍କ କଥା କହୁଛନ୍ତି, ଖଟୁଆଙ୍କ ରାଜା, ଖଟୁଆଙ୍କ ମହାରାଜ ଭଗବାନ ରାମଚନ୍ଦ୍ର ବଂଶର ପୂର୍ବ ବଂଶଧର ସେମାନେ, ଖଟୁଆଙ୍କ ମହାରାଜ ଏତେ ଶକ୍ତିଶାଳୀ ଥିଲେ ଯେ ଦେବତା ସ୍ୱର୍ଗକୁ ଯାଇକି ଦେବତାମାନଙ୍କ ସହିତ ମିଶି ଯୁଦ୍ଧ କରୁଥିଲେ, ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ଏତେ ଶକ୍ତିଶାଳୀ ରାଜା ଥିଲେ ପୃଥିବୀରେ, ମନୁଷ୍ୟମାନେ ଏତେ ଉନ୍ନତି ଥିଲେ। ତେଣୁ ସେ ଯେତେବେଳେ ଅସୁରମାନଙ୍କୁ ପରାସ୍ତ କଲା ପରେ ଦେବତାମାନେ ତାଙ୍କୁ ପଚାରିଲେ, ଆପଣ ଆମକୁ ବହୁତ ସାହାଯ୍ୟ କଲେ, ତେଣୁ ଆମେ ଆପଣଙ୍କୁ କିଛି ବର ଦେବା ପାଇଁ ଚାହୁଁଛୁ, କ'ଣ ଆପଣ ଚାହୁଁଛନ୍ତି ଆମକୁ ନେବା ପାଇଁ ବର? ବହୁତ ଉନ୍ନତ ସେମାନେ, ଦେବତାମାନେ ବହୁତ ପ୍ରକାର ବର ପ୍ରଦାନ କରନ୍ତି। ତେଣୁ ଖଟୁଆ ମହାରାଜ କହିଲେ, ମୋତେ ପ୍ରଥମେ କୁହନ୍ତୁ ମୋର କେତେ ଆୟୁଷ ଅଛି, ତାପରେ ମୁଁ ବର କଥା ଚିନ୍ତା କରିବି। ଆମକୁ ଯଦି କୁହାଯିବ ସାରା ପୃଥିବୀରେ ଯେତେ ଧନ ଅଛି ନିଅ, ତୁମେ ଗୋଟିଏ ମୁହୂର୍ତ୍ତ ଆଉ ବଞ୍ଚିବ ବା ଗୋଟିଏ ଘଣ୍ଟାଟେ ବଞ୍ଚିବ ତୁମେ, ତାହେଲେ ଆମେ ଆଉ କ'ଣ ସେ ଜନ ପାଇଁ ଚିନ୍ତା କରିବା? ସେହିଭଳି ଭାବରେ ଖଟୁଆଙ୍କ ମହାରାଜ ଯେତେବେଳେ ପଚାରିଲେ, ଦେବତାମାନେ ଦେଖିଲେ, ତାଙ୍କର ଗଣନା କଲେ, ତାଙ୍କର ଆୟୁଷ ଗୋଟିଏ ମୁହୂର୍ତ୍ତ ଥିଲା, ତେଣୁ ସେ କହିଲେ ଆପଣଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି। ତେଣୁ ଖଟୁଆଙ୍କ ମହାରାଜ କହିଲେ, ତାହେଲେ ଆପଣ ମୋତେ ଗୋଟିଏ ଦ୍ରୁତଗାମୀ ଯାନ ପ୍ରଦାନ କରନ୍ତୁ, ଯେଉଁ ଯାନରେ ଆମେ ଯିବା ପୃଥିବୀ ଲୋକକୁ ଯିବା, ସ୍ୱର୍ଗ ଲୋକରୁ ପୃଥିବୀ ଲୋକକୁ ଆସିଲେ, ସେ 48 ମିନିଟ୍ ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟ୍, ସେ 48 ମିନିଟ୍ ଭିତରେ ସେ ଗୋଟେ ଦ୍ରୁତଗାମୀ ଯାନରେ ଆସି ଅଯୋଧ୍ୟା ଲୋକକୁ ଆସି ସେଠି ଭଗବାନ ଧ୍ୟାନ କରି ଭଗବତ ଧାମ ପଳେଇଗଲେ ଗୋଟିଏ ମୁହୂର୍ତ୍ତରେ। ସେ କଥା କହିଲେ ସୁଖଦେବ ଗୋସ୍ୱାମୀ ପ୍ରଥମେ କହୁଛନ୍ତି, ପରୀକ୍ଷିତ ମହାରାଜ ଭାଗବତ କହିବା ପୂର୍ବରୁ ଏଇ କଥାଟି କହିଛନ୍ତି। ହେଲେ କଟୁଆଙ୍ଗ 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 ନାମ୍ନ ରାଜସେ ଜ୍ଞାନ୍ତା ୟତାମ ଆୟୁଷ ମୁହୂର୍ତ୍ତ ସର୍ବମୃତ୍ୟୁଜ ଗତମାନ ଅଭୟ ନରିମ୍। ଏ କହିବାର ଉଦ୍ଦେଶ୍ୟ ଥିଲା ପରୀକ୍ଷିତ, ତୁମର ସାତ ଦିନ ଆୟୁଷ ଅଛି। ଜଣେ ରାଜା ଥିଲେ ଯାହାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, 48 ମିନିଟ୍ ଆୟୁଷ ଥିଲା। ତା ଭିତରେ ସେ ଆସି ସ୍ୱର୍ଗ ଲୋକକୁ ଆସିଲେ, ପୃଥିବୀ ଲୋକକୁ ଆସିଲେ, ସେତିକି ସମୟ ଭିତରେ ତା ଭିତରେ ସେ ଭଗବାନ ଧ୍ୟାନ କରି ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ, ଭଗବଦାନ ପଳିଗଲେ। ତେଣୁ ଏଇଭଳି ଭାବରେ ଅନେକ ଘଟଣା ଅଛି, ଇତିହାସ ରହିଛି। ବହୁତ ରାଜା ସବୁ ଯାଇଥିଲେ। ଏମିତି ଜଣେ ରାଜା ଥିଲେ ଭଗବାନ ବଳଦେବଙ୍କୁ ଯେ ବିବାହ, ଯାହାକୁ ବିବାହ କରିଥିଲେ ରେବତୀ, ତାଙ୍କର ପିତା ଇଏ ରହୁଛନ୍ତି କକୁଦ୍ମୀ, ତାଙ୍କ ନାଁ କ'ଣ ରହିଛି ରେବତ, ତାଙ୍କ ଆଉ ଗୋଟେ ନାମ ସେ କକୁଦ୍ମୀ ରହିଛି। ତେଣୁ ସିଏ ତାଙ୍କର କନ୍ୟାଙ୍କର ପ୍ରକୃତ ପତି କିଏ ଜାଣିବା ପାଇଁ ଗଲେ, ବ୍ରହ୍ମଲୋକକୁ ଗଲେ। ସ୍ୱର୍ଗଲୋକ କ'ଣ, ସ୍ୱର୍ଗଲୋକ ଉପରେ ଆହୁରି ବହୁତ ଲୋକ ରହିଛି, ଏ ଭୂଲୋକ ଉପରେ ଭୂବଲୋକ ଆମେ ଯେଉଁ ପ୍ରତିଦିନ ଗାୟତ୍ରୀ କରୁଛେ ସେଥିରେ ବର୍ଣ୍ଣନା କରାଯାଇଛି, ଭୂର୍ ଭୁବ ସ୍ୱ ଇତ୍ୟାଦି। ଭୂଲୋକ ଉପରେ ଭୂବଲୋକ, ତା ଉପରେ ସ୍ୱର୍ଗଲୋକ, ତା ଉପରେ ମହତ୍ ଲୋକ, ତା ଉପରେ ଜନଲୋକ, ତା ଉପରେ ତପଲୋକ, ତା ଉପରେ ବ୍ରହ୍ମଲୋକ, ବ୍ରହ୍ମା ରହୁଛନ୍ତି ସେଠି, ଆହୁରି 7ଟି ଲୋକ ରହିଛି ପୃଥିବୀ ଉପରେ। ତେଣୁ ସେ 7ମ ଲୋକକୁ ଯାଇଥିଲେ, ସ୍ୱର୍ଗଲୋକ ଡେଇଁ, ଭୂଲୋକ ଡେଇଁ, ସ୍ୱର୍ଗଲୋକ ଡେଇଁ, ମହତ୍ ଲୋକ, ଜନଲୋକ, ତପଲୋକ ସବୁ ଡେଇଁ ସାରିକି ଯାଇକି ଅନ୍ତିମରେ ଯାଇ ପହଞ୍ଚିଲେ ସତ୍ୟ ଲୋକରେ, ବ୍ରହ୍ମା କେଉଁଠି ରହୁଛନ୍ତି। ତାଙ୍କୁ ପଚାରିଲେ, ବ୍ରହ୍ମା ସେଠି ରହିଥିଲେ, ଟିକେ କ'ଣ ଭଗବାନଙ୍କର ଭଜନ କୀର୍ତ୍ତନ ଚାଲିଥିଲା, ତେଣୁ ଟିକେ ସେ ବ୍ୟସ୍ତ ଥିଲେ। ସରିଲା ପରେ ଯେତେବେଳେ ତାଙ୍କ ସହିତ ମିଳିଲେ, ତା ଭିତରେ ବହୁତ ଯୁଗ ବିତିଗଲାଣି। ତେଣୁ ରାଜା ଯେତେବେଳେ ପଚାରିଲେ ଯେ ମୋର କନ୍ୟାର ଉପଯୁକ୍ତ ବର କିଏ, ତେଣୁ ବ୍ରହ୍ମା କହିଲେ, ତୁମେ ଯାହାକୁ ଚିନ୍ତା କରୁଥିଲା ଆଉ କେହି ନାହାନ୍ତି, ଅନେକ ଯୁଗ ବିତିଗଲାଣି, ଆ ଭିତରେ 27ଟି ଯୁଗ ବିତିଗଲାଣି, ବର୍ତ୍ତମାନ 28ତମ ଦ୍ୱାପର ଚାଲିଛି। ତୁମେ ଯାଅ, ଏଇ ଦ୍ୱାରକାକୁ ଯାଅ, ସେଠି ରହିଛନ୍ତି ଭଗବାନ ବଳରାମ, ତାଙ୍କୁ ତୁମର କନ୍ୟାଙ୍କୁ ପ୍ରଦାନ କରିବ। ତେଣୁ ସେ ଆସି ତାଙ୍କର କନ୍ୟାଙ୍କୁ ପ୍ରଦାନ କଲେ, ରେବତୀଙ୍କୁ ପ୍ରଦାନ କରିଥିଲେ। ବଜାୟ ରେବତୀ ସତ୍ୟଲୋକର, ସତ୍ୟଲୋକର ସେ ଥିଲେ, ସତ୍ୟଲୋକରେ ତାଙ୍କର ମାନେ ଆବିର୍ଭାବ ହୋଇଥିଲେ ସିଏ। ତେଣୁ ତାଙ୍କର ଉଚ୍ଚତା ମଧ୍ୟ ସେହିଭଳି ଭାବରେ ବହୁତ ଉଚ୍ଚତା ଥିଲା। ଆସ୍ତେ ଆସ୍ତେ ସବୁ କମି କମିକା ଯାଉଛି ନା, ଦ୍ୱାପର ଯୁଗରେ ସବୁ କମିଯାଉଛି, ଆୟୁଷ ବଳ ଏଇସବୁ ଇଏ ମଧ୍ୟ କମିଯାଉଛି, ଉଚ୍ଚତା ମଧ୍ୟ କମିଯାଉଛି। ତେଣୁ ଭଗବାନ ବଳରାମ କ'ଣ କଲେ ନା, ତାଙ୍କର ଯେଉଁ ହଳ ରହିଛି, ହଳ ଆୟୁଧ ରହିଛି, ସେ ହଳ ଆୟୁଧକୁ ଧରି ଟାଣିଦେଲେ, ତାଙ୍କର ସ୍କନ୍ଧରେ ରଖିକି ଟାଣିଦେଲେ, ସମାନ ହୋଇଗଲେ, ସମାନ ଆଡ଼ଜଷ୍ଟ ହୋଇଗଲା। ଭଗବାନ ଏଭଳି ଅଦ୍ଭୁତ କର୍ମଣା ସିଏ। ତେଣୁ ଏଇଭଳି ଭାବରେ ଉନ୍ନତ ଲୋକ ସବୁ ରହିଛି, ଏସବୁର ଆମର ଲୋକମାନେ ଯାଇଥିଲେ, ବୈଜ୍ଞାନିକମାନେ ସେ ସନ୍ଧାନ ପ୍ରାପ୍ତ ହୋଇନାହାନ୍ତି। ଭଗବାନ ନିୟମକୁ କେହି ବ୍ୟତିକ୍ରମ କରିପାରିବେ ନାହିଁ, ଭଗବାନ ନିୟମକୁ ଯିଏ ଚାହୁଁଛି ବ୍ୟତିକ୍ରମ କରିବା ପାଇଁ ସେ ନିଜେ ତାର ପତନ ହୋଇଯାଉଛି ସିନା, ସେ କିନ୍ତୁ ଏ ଯେଉଁ ନିୟମ ରହିଛି ସେ ନିୟମଟାକୁ ଏପଟ ସେପଟ କରିପାରିବ ନାହିଁ, ନିୟମକୁ କେହି ଉଲ୍ଲଂଘନ କରିପାରିବେ ନାହିଁ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ। ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ହଉ, ଜ୍ଞାନ୍ତା ଶାସ୍ତ୍ର ବିଧାନ ଉତ୍ତମ କର୍ମ କଟୁ ନିହାର ଅଛି। ଯେଉଁମାନେ ଶାସ୍ତ୍ରବିଧି ଅନୁସାରେ କାର୍ଯ୍ୟ ନ କରିବେ ସେମାନେ କେବେ ହେଲେ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ। ଯହ ଶାସ୍ତ୍ରବିଧି ସୂର୍ଯ୍ୟ ବର୍ତ୍ତତେ କାମ କାରତ ନ ସ ସିଦ୍ଧି ମୁଁ ଆପ୍ନୋତି ନ ସୁଖମ୍ ନ ପରାଙ୍ଗତି, ତିନିଥର ନ କହିଲେ କେବେ ନୁହଁ, କେବେ ନୁହଁ, କେବେ ନୁହଁ, ସେମାନେ ସୁଖ ପାଇପାରିବେ ନାହିଁ, ସିଦ୍ଧି ପାଇପାରିବେ ନାହିଁ, ଶ୍ରେଷ୍ଠ ଗତି କଥା କ'ଣ କହିବା। ତେଣୁ ଇଏ ଯେଉଁ ନିୟମ ଭଗବାନ କରିଛନ୍ତି, ଏ ନିୟମ କେହି ଉଲ୍ଲଂଘନ କରିପାରିବେ, ବୈଜ୍ଞାନିକମାନେ କୌଣସି ଯେତେ ଉପାୟ ଉଦ୍ଭାବନ କଲେ ମଧ୍ୟ ଇଏ ଯେଉଁ ଅନ୍ନ ରହିଛି, ଅନ୍ନଟାକୁ ନିଜେ ଫ୍ୟାକ୍ଟ୍ରିରେ ତିଆରି କରିପାରିବେ ନାହିଁ। ଅନ୍ନଟା କେମିତି ହେବ ନା, ବର୍ଷା ମାଧ୍ୟମରେ ହେବ, ବୃଷ୍ଟି ମାଧ୍ୟମରେ ହେବ। ଅନ୍ନାଦ ଭୂତି ଭୂତାନି ପର୍ଯ୍ୟନାଦ ଅନୁସମ୍ଭବ। ଏବଂ ବୃଷ୍ଟି କେମିତି ହେବ ନା, ବୃଷ୍ଟି ବୈଜ୍ଞାନିକମାନଙ୍କର ରିସର୍ଚ୍ଚରେ ହୋଇପାରିବ ନାହିଁ। ବୃଷ୍ଟି ବୃଷ୍ଟି ହେବ ଯଜ୍ଞ ମାଧ୍ୟମରେ, ଯଜ୍ଞାଦ ଭୂତି ପର୍ଜନ୍ୟ। ଏବଂ ଯଜ୍ଞ କହିଲେ ବେଦରେ ଯେଉଁ ଅନୁମୋଦିତ ହୋଇଛି କଥା, ଏହିସବୁ କାମ କରିବା କଥା, ଇଏ ହେଉଛି ଅନୁମୋଦିତ କର୍ମ, ତାକୁ ଯଜ୍ଞ ବୋଲି କୁହାଯାଉଛି। ତେଣୁ ଏ ଯଜ୍ଞ କ'ଣ, ଯଜ୍ଞାନୁଭୂତି ପର୍ଜନ୍ୟ ପର୍ଜନ୍ୟ ଆମ ସମ୍ଭବ ଯଜ୍ଞାନୁଭୂତି ପର୍ଜନ୍ୟ କ'ଣ
न अनाभूत भूतानी पर्जना संभव यज्ञभूत पर्जन यज्ञ कर्म समुद्भव यज्ञ कहते खाली अग्नि घीता हो गले यज्ञ ता नुह यज्ञ हूँ कर्म समुद्भव बहुत प्रकार कर्म रही यज्ञ भी कह ये कर्म सब वेदरे वर्णना कराई कर्म ब्रह्म भव विधि कर्मटा वेदरे वर्णना यही सब कर्म हूँ यज्ञ कर्म बा अनुमोदित कर्म तेनाली कर्म कले आम भगवद गीता पाठ करते गोटे यज्ञ भगवद गीता अष्टादश अध्याय भगवान पाइबे अर्जुन को जो मैंने केवल ये भगवद गीता को अध्ययन करवन तार अर्थ बुझुंट तार से अनुसार जीवन जापन करता छाड़ू केवल अध्यय सहित चजाइन केवल जो अध्ययन कर भगवद गीता हूँ कौन ना धर्म संवाद महावय भगवान और अर्जुन के भितर धर्म संवाद धर्म कौन लोक मैंने जानते ना धर्म कौन अर्जुन जापार ना कौन धर्म अर्जुन जहाँ सब कहते हैं साधारण लोक मैंने कहे अर्जुन बढ़िया कथ कौ धर्म कथ कौन कि भगवान तक सब अधर्म कथ कहे सर्वधर्म परित्यज्य सब धर्म त्याग करने कहले यहाँ युद्ध करने कहले भगवान अधर्म कहले यू कहे साधारण लोक मैंने जानते ना धर्म विषय तेणु अर्जुन साधारण लोक रिप्रेजेंट कर साधारण लोक हिसाब से प्रश्न पचार अभिनय करुले रोल करुले तेणु अर्जुन के माध्यम समस्त मानव समाज को भगवद गीतार ज्ञान प्रदान करम धर्म संवाद धर्म कौन लोक मैंने जानते ना धर्म से तत्व निहित गुहायान धर्म तत्व बहुत गभर महाजन मैंने से धर्म तत्व को जानते अन्य जापर ना धर्म ये सहज कथा नुह धर्म से तत्व निहित गुहायान तेणु भगवदगीतार भगवान कहले अध्यय सदे चजयम धर्म संवाद महादेव केवल जन अध्ययन कर भगवदगीता हूँ भगवान एवं अर्जुन के भीतर धर्म संवाद धर्म कौन अधर्म कौन ये आम जानवा ये धर्म संवाद केवल जन अध्ययन कर भगवान कहले ज्ञान यज्ञ तेना निष्ठा मति में मति सी गोटे यज्ञ हो गला ज्ञान यज्ञ यहाँ ये ज्ञान जगह से भगवान को आराधना करें जो भगवद गीता पाठ करचे श्रवण करचे ये मध्यम मत भगवान आराधित होती यज्ञ ज्ञान यज्ञ भगवान पूजित होती साधारण कथा नुह ये गोटे यज्ञ चलते भगवद गीता कहते मैंने यज्ञ होती कथा लोक मैंने जानते ना जा वेद वेदरे सब वर्णना करौ कर्म बा कौट यज्ञ कर्म ब्रह्म भव विधि वेद साधारण लोक मैंने कहते वेद जन लोक लिखिंट व्यासदेव जी लिखिंट जहाँ कह जाए ब्राह्मण मनुष्य ना कौन अलग कहते जन कल्पना ना से आम भाई जन मनुष्य सी व्यास तेणु ये हूँ ब्रह्म अक्षर समुद्भव वेद कौन सी मनुष्य रचना करना कि भगवान अक्षर जहाँ केवल क्षर हुए ना जहाँ केवल पतन हुए ना सी हूँ भगवान ठार निश्वास वेद आम ब्रह्म अक्षर समुद्भव तेणु तस्मा सर्वगतम ब्रह्म नित्य यज्ञ प्रतिष्ठितम तेणु वेदरे जो सब कथा कह जा सब यज्ञ तेणु ये हूँ चक्र भगवान सृष्टि करनादानी पर्जनादन संभव यज्ञभूत पर्जन्य यज्ञ कर्म संभव एवं प्रवर्तित चक्र जा सीताराम ये जो चक्र भगवान तैयारी चक्र को जो मैंने ग्रहण पालन करेंगे ना चक्र नियम को मानवे ना एवं प्रवर्तित चक्र नाम बर्त्या तीहज यटा को ग्रहण करेंगे ना भगवान कहते अभाय इंद्रिया राम तर आयुष जदि बचुचा पापपूर्ण आयुष हो जाए अभायु इंद्रिया से इंद्रिया राम व्यक्ति इंद्रिय इंद्रिय से आनंद प्राप्त होगा चाहते इंद्रिया राम शतकड़ा अनुशत भाग लोक होती इंद्रिया राम व्यक्ति इंद्रिय को कमी आनंद प्रदान करेंगे से लगुन दिन ठूँ रात पर्यटन हो जाए मैंने जीवन आरंभ शेष पर्यटन ये भाव चली जाती इंद्रिय तृप्ति में लगिक से मैंने मोघन पार्थ सजीवती भगवान बहुत मन दुखे कथा कौन अर्जुन को ଅର୍ଜୁନ ତାଙ୍କ ଜୀବନଟା ବୃଥା ହୋଇଗଲା, ମନୁଷ୍ୟ ଜନ୍ମ ପାଇଲେ କିନ୍ତୁ ବୃଥା ହୋଇଗଲା। ହରି ହରି ବିଫଲେ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାଇବା ରାଧାକୃଷ୍ଣ ନା ବୁଝିଆ, ଜାଣିଆ ଶୁଣିଆ ବିଷ ଖାଇନୁ। ସେମାନେ ଜାଣିପାରୁନାହାନ୍ତି ମନୁଷ୍ୟ ଜନ୍ମ କ'ଣ ପାଇଁ ଉଦ୍ଦିଷ୍ଟ, କେତେ ଉନ୍ନତ କାର୍ଯ୍ୟ କରିବା ପାଇଁ ଏଇ ମନୁଷ୍ୟ ଜନ୍ମଟା ମିଳିଛି, କିନ୍ତୁ ସେଇଟା ଲୋକମାନେ ବୁଝିପାରୁନାହାନ୍ତି। ଖାଲି ପ୍ରାଇଜ୍ ପରେ ପ୍ରାଇଜ୍ ପାଉଛନ୍ତି ବୈଜ୍ଞାନିକମାନେ, ନୋବେଲ ପ୍ରାଇଜ୍ ଗୋଟିଏ ପରେ ଗୋଟିଏ ପାଉଛନ୍ତି, କିନ୍ତୁ ମନୁଷ୍ୟ ଜୀବନ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଉଛି ଭଗବତ ଜିଜ୍ଞାସା କରିବ, ତତ୍ତ୍ୱ ଜିଜ୍ଞାସା କରିବ। ସେମାନେ ମଧ୍ୟ ଜିଜ୍ଞାସା କରୁଛନ୍ତି, ଅନେକ ଜିଜ୍ଞାସା କରୁଛନ୍ତି, ଏହାର ନିଦ୍ର ଭୟ ମୈଥୁନ ଉପରେ ଜିଜ୍ଞାସା ଚାଲିଛି ତାଙ୍କର, କେମିତି ସୁନ୍ଦର ଭାବେ ରହିବା, କେମିତି ଉନ୍ନତ ଉଦ୍ଭାବନ କରି ଉନ୍ନତ ଶୈଳୀ ଜୀବନଶୈଳୀ ପ୍ରାପ୍ତ ହେବା, ଏଭଳି ଭାବରେ ଆରାମରେ ରହିବା, ଇନ୍ଦ୍ରିୟ ଆରାମ ହେବା, ଆମେ ଆତ୍ମାରାମ ବିଷୟରେ କେହି ଚିନ୍ତା କରୁନାହାନ୍ତି। ତେଣୁ ସମସ୍ତେ ଏଇ ଇନ୍ଦ୍ରିୟ ଆରାମ ସ୍ତରରେ ଅଛନ୍ତି, ତାଙ୍କର ଜୀବନ ବୃଥା ହୋଇଯାଉଛି। ଭଗବାନ ପାର୍ଥ ସହ ଯୁବତୀ ଭଗବାନ କହିଲେ ଅର୍ଜୁନଙ୍କୁ ତୃତୀୟ ଅଧ୍ୟାୟରେ। କିନ୍ତୁ ଯେଉଁମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହେଉଛି, ଯସ୍ତୁ ଆତ୍ମରତି ଏବଶ୍ୟା ଆତ୍ମତୃପ୍ତ ସେ ମାନବ ଆତ୍ମନି ଏବେ ସନ୍ତୁଷ୍ଟ ତତ୍ସ କାର୍ଯ୍ୟ ନ ବିଦ୍ୟତେ, ଏକଥା ମଧ୍ୟ ପଞ୍ଚମ ଅଧ୍ୟାୟରେ କୁହାଯାଇଛି। ତେଣୁ ଇନ୍ଦ୍ରିୟରା ଭଗବାନ ପାର୍ଥ ସହଜୀବତୀ, ତାପରେ କ'ଣ କହିଲେ ଭଗବାନ ପାର୍ଥ, ଏଇ ଦୁଇ ପ୍ରକାର ବ୍ୟକ୍ତି ସେଥିରେ କୁହାଯାଇଛି, ଗୋଟେ ଇନ୍ଦ୍ରିୟରାମ ବ୍ୟକ୍ତି ଆଉ ଗୋଟେ ହେଉଛି ଆତ୍ମାରାମ। ସେମାନେ ଆତ୍ମାରେ କେମିତି ଆନନ୍ଦ ମିଳିବ ସେଇଟା ପାଇଁ ଚେଷ୍ଟା କରନ୍ତି, ତୃତୀୟ ଅଧ୍ୟାୟରେ ଏଇଟା ରହିଛି ସେପଟେ। ତେଣୁ ଏଇ ଯେଉଁ ରହିଛି, ଯେଉଁମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହେବାକୁ ଚାହୁଁଛନ୍ତି, ସେମାନେ ଏଇ ଇନ୍ଦ୍ରିୟରାମଙ୍କ ଭଳି ସେମାନେ ଜୀବନଯାପନ କରନ୍ତି ନାହିଁ। ଅନ୍ନାଦ ଭୌତି ଭୂତାନି କେଉଁଠି ଅଛି ସେଇଟା, ହଁ ତା ପର ସବୁ ଯସ୍ତୁ ଆତ୍ମତି ଏବ ସାତ୍ ଆତ୍ମତୃପ୍ତ ସେ ମହାନବ ଆତ୍ମନି ଏବେ ଯଦି ସନ୍ତୁଷ୍ଟ ତତ୍ସ କାର୍ଯ୍ୟ ନ ବିଦ୍ୟତେ, ଇନ୍ଦ୍ରିୟରାମ ହେଉଛନ୍ତି ପ୍ରକୃତି, ତାଙ୍କ ଜୀବନ ବୃଥା ହୋଇଯାଉଛି। କିନ୍ତୁ ଯେଉଁମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଆତ୍ମରତି ଏ ବର୍ଷ ଆତ୍ମାରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଯସ୍ତୁ ଆତ୍ମରତି ଏ ବର୍ଷ ଆତ୍ମତୃପ୍ତ ସେମାନେ ଆତ୍ମାରେ ସେମାନେ ତୃପ୍ତ ହେଉଛନ୍ତି, ଆତ୍ମା ଆତ୍ମନିର୍ଭର ଅଛି ସନ୍ତୁଷ୍ଟ, ଆତ୍ମାରେ ସେମାନେ ସନ୍ତୁଷ୍ଟ ହେଉଛନ୍ତି, ତାଙ୍କ ପାଇଁ କୌଣସି କାର୍ଯ୍ୟ ଆଉ ରହୁନାହିଁ, ସେମାନେ କାର୍ଯ୍ୟରୁ ଉର୍ଦ୍ଧ୍ୱକୁ ପଳାଇଲେ। ଆରୁଢ଼ ଏ କଥା କୁହାଯାଉ, ଯେଉଁମାନେ ଯୁଗର ଶ୍ରେଷ୍ଠ ସ୍ତରକୁ ଗଲେଣି ସେମାନେ ହେଉଛନ୍ତି ସେଇ ଆତ୍ମାରେ ଆନନ୍ଦିତ ହେଉଛନ୍ତି। ତେଣୁ ଏ କଥା ସେଠି ବର୍ତ୍ତମାନ ଏଠି ମଧ୍ୟ ସେ କଥା କହିଲେ ଭଗବାନ, ଯଦା ଇନ୍ଦ୍ରିୟାର୍ଥେଷୁ ନ କର୍ମ ସବୁ ସଜ୍ଜତେ, ଇନ୍ଦ୍ରିୟ ତୃପ୍ତି ପ୍ରଦାନ କରିବା ପାଇଁ ଯେଉଁ କଥା ସବୁ ରହିଛି ବା ସବୁ ରହିଛି ଭୋଗ ବସ୍ତୁ ରହିଛି, ସେଥିରେ ସେମାନେ ଆସକ୍ତ ହୁଅନ୍ତି ନାହିଁ। ଯଦା ହିଁ ନ ଇନ୍ଦ୍ରିୟାର୍ଥେଷୁ ନ କର୍ମ ସବୁ ସଜ୍ଜତେ, ତେଣୁ ସର୍ବସଂକଳ୍ପ ସନ୍ନ୍ୟାସୀ, ତେଣୁ ତାଙ୍କର ଇଏ ଇନ୍ଦ୍ରିୟ ପାଇଁ ବହୁତ ପ୍ରକାର ରହିଛି ସଂକଳ୍ପ ସେମାନେ କରୁଛନ୍ତି, ଏଇଟା କରିବେ ସେଇଟା କରିବେ ସେଇଟା କରିବେ ଏଇଟା କରିବେ, ସବୁ ବିଭିନ୍ନ ପ୍ରକାର ସଂକଳ୍ପ ରହିଛି, ଇନ୍ଦ୍ରିୟ ତୃପ୍ତି ପାଇଁ ବହୁତ ପ୍ରକାର ଯୋଜନା ଚାଲିଛି। କିନ୍ତୁ ସେମାନେ ଯେତେବେଳେ ଏଇ ଇନ୍ଦ୍ରିୟ ତୃପ୍ତିରେ ଆସକ୍ତ ହୁଅନ୍ତି ନାହିଁ, ସେତେବେଳେ ବୁଝିବାକୁ ପଡ଼େ ସେମାନେ ଯୋଗ ଆରୂଢ଼, ସେମାନେ ଯୋଗରେ ଆରୂଢ଼ ହୋଇଗଲେ ବା ଶ୍ରେଷ୍ଠ ସ୍ତର ପ୍ରାପ୍ତ ହୋଇଗଲେ, ତଦା ଉଚ୍ଚତେ ସେହି ସ୍ତରକୁ ଜଣେ ଯିବ, ଯେତେବେଳେ ଯିବ ସେତେବେଳେ ବୁଝିବାକୁ ପଡ଼ିବ ତାଙ୍କ ଯୋଗାରୂଢ଼ ଅବସ୍ଥା ଆସିଗଲା, ଭକ୍ତିରେ ସେ ସ୍ଥିର ହେଲେ। ତେଣୁ ଭକ୍ତ ଯିଏ ହୋଇଗଲେ ସେ ଯିଏ କର୍ମ ବନ୍ଦ କରିଦେବେ ତା ନୁହଁ, ସେମାନେ ମଧ୍ୟ କର୍ମ କରିବେ, କିନ୍ତୁ ସେଇଟାକୁ କର୍ମ କୁହାଯିବ ନାହିଁ, ସେଇଟା ଭକ୍ତି କୁହାଯିବ। ଆମର ସକାଳୁ ଉଠି ସାଧାରଣତଃ ଲୋକମାନେ ଭାବନ୍ତି ଯେ ମଟର ଖାଇ ଖଟରେ ଶୋଉଛି, ଏଭଳି ଭାବରେ ଭାବନ୍ତି ଲୋକମାନେ ମଟର ଯେଉଁମାନେ ଅଛନ୍ତି ସେମାନେ ମଟର ଖାଇ ଖଟରେ ଶୋଉଛନ୍ତି, ଆଉ କିଛି ନାହିଁ କାମ ତାଙ୍କର। କିନ୍ତୁ ଏକଥା ଥରେ ଆମର ଶ୍ରୀ ଶ୍ରୀମଦ ଗୌରବ ଗୋସ୍ୱାମୀ ମହାରାଜ କହୁଥିଲେ, ତାଙ୍କୁ ଜଣେ ଏଇଭଳି ଭାବରେ କହିଲେ, ସେ କହିଲେ ଠିକ୍ ଅଛି ତୁମେ ଆସ ଆମ ମନ୍ଦିରକୁ, ଆସନ୍ତୁ ଆମ ଆଶ୍ରକୁ ଆସ, ମଟର ଖାଇ ଖଟରେ ଶୋଇବ, ଦେଖିବା କେତେ ଦିନ ତୁମେ କରିପାରୁଛ। ସକାଳୁ 3ଟାରେ ଉଠି ବା ଯେ ପୂଜାରୀ ପୂଜା କରୁଛି, ଆହୁରି ଅଲିଆରେ ମଧ୍ୟ ଉଠିବାକୁ ପଡ଼ୁଛି, ଉଠିକି ଭଗବାନଙ୍କ ସେବାରେ ଲାଗୁଛନ୍ତି ରାତି 9ଟା ପର୍ଯ୍ୟନ୍ତ, ବିଭିନ୍ନ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଚାଲିଛି, ଭଗବାନଙ୍କ ସେବା ଚାଲିଛି ସରୁ ନାହିଁ, ଏଭଳି ସବୁ ରହିଛି ଶାସ୍ତ୍ର ରହିଛି, ଏତେ ଶାସ୍ତ୍ର ରହିଛି ଜୀବନ ସାରା ଅଧ୍ୟୟନ କଲେ ମଧ୍ୟ କରିପାରିବା ନାହିଁ, ଏତେ ଆମର ସବୁ ରହିଛନ୍ତି ଷଡ଼ ଗୋସ୍ୱାମୀ ମାନେ କେତେ ଶାସ୍ତ୍ର ରଚନା ନାନା ଶାସ୍ତ୍ର ବିଚାରଣୀକ ନିପୁଣ ସଦ୍ଧର୍ମ ସଂସ୍ଥାପକ ଲୋକାନାଙ୍ଗୀତକାରିଣ ତ୍ରିଭୁବନେ ମାନ୍ୟ ଶରଣ୍ୟାକର ରାମା କୃଷ୍ଣ ପଦାରବିନ୍ଦ ଭଜନାନନ୍ଦେ ନମତ୍ତାଳିତ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ କେତେ ଶାସ୍ତ୍ର ରହିଛି ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ଅଠର ପୁରାଣରେ ଚାଳିଶ ଲକ୍ଷ ଶ୍ଳୋକ ଅଛନ୍ତି ପୁଣି ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ରାମାୟଣରେ ପଚିଶ ହଜାର ଶ୍ଳୋକ ରହିଛନ୍ତି ଏତିକି ବାଦେ ଆହୁରି ସବୁ ଉପପୁରାଣ ଇତ୍ୟାଦି କେତେ କ'ଣ ଶାସ୍ତ୍ର ରହିଛି ଉପନିଷଦ ଇତ୍ୟାଦି ସଂହିତା ଏଇଭଳି ଭାବରେ ମହାଭାରତରେ କୁହାଯାଏ ଷାଠିଏ ଲକ୍ଷ ଶ୍ଳୋକ ଅଛନ୍ତି ଜୀବନସାରା ଆମେ ପଢ଼ିଲେ ମଧ୍ୟ ଶେଷ କରିପାରିବା ନାହିଁ ଏତିକି କଥା ସବୁ ରହିଛି ଆମକୁ ସମୟ ନାହିଁ ସେଥିପାଇଁ ଆମକୁ କୁହାଯାଇଛି ଯେଉଁମାନେ କନିଷ୍ଠ ଭକ୍ତ ସେମାନଙ୍କୁ ଅଧିକ ଶାସ୍ତ୍ର ପଢ଼ିବା ପାଇଁ ମନା କରାଯାଇଛି ଯେଉଁମାନେ ଉନ୍ନତ ଭକ୍ତ ସେମାନେ ସବୁ ଶାସ୍ତ୍ର ଅନେକ ଶାସ୍ତ୍ର ଅଧ୍ୟୟନ କରିପାରିବେ ଯେମିତି ଷଡ଼ ଗୋସ୍ୱାମୀମାନେ ସେମାନେ ଅନେକ ଶାସ୍ତ୍ରକୁ ଅଧ୍ୟୟନ କରୁଛନ୍ତି ଏସବୁ ଅଧ୍ୟୟନ ନାନା ଶାସ୍ତ୍ର ବିଚାରଣୀକ ନିପୁଣ ହଉ ସବୁ ଶାସ୍ତ୍ରରେ ସେମାନେ ନିପୁଣ ଅଛନ୍ତି କେଉଁଠି କ'ଣ କୁହାଯାଇ ସବୁ ଜାଣିଛନ୍ତି ସେମାନେ ସଦ୍ଧର୍ମ ସେ ଧର୍ମ ସ୍ଥାପନ କରିଛନ୍ତି ଆମେ କଳିଯୁଗରେ କିଭଳି ଭାବରେ ଜୀବନଯାପନ କରିବା ସେଥିପାଇଁ ଧର୍ମ ସେ ସ୍ଥାପନ କରିଛନ୍ତି ବୈଷ୍ଣବ ଧର୍ମ ଏସବୁ ରହିଛି ଏଭଳି ଭାବରେ ଆମେ ଜୀବନଯାପନ କରିପାରିବା ଆମକୁ ଆଉ ଲକ୍ଷ ଲକ୍ଷ ଶ୍ଳୋକ ପଢ଼ିବାକୁ ପଡ଼ିବ ନାହିଁ ଗୋଟେ କଥା ଜାଣିବା ପାଇଁ ବହୁତ ସହଜରେ ସବୁ ଦେଇଦେଇଛନ୍ତି ରେଫରେନ୍ସ ସବୁ ଦେଇଦେଇଛନ୍ତି ଅନେକ ଜାଗାରେ ଏଠି କୁହାଯାଇଛି ବିଷ୍ଣୁ ପୁରାଣରେ ଏଇଟା କୁହାଯାଇଛି ହରିବଂଶରେ ସେଇଟା କୁହାଯାଉଛି ଆଚାର୍ଯ୍ୟମାନେ ଟୀକାରେ ସବୁ କହୁଛନ୍ତି ସେ କଥା ଭାଗବତମ ଶ୍ଳୋକରେ ଯେଉଁ ଟୀକା ସବୁ ଭଗବତ ଗୀତାରେ ମଧ୍ୟ ଶ୍ଳୋକ ଟୀକାରେ ସବୁ ଆଚାର୍ଯ୍ୟମାନେ ସବୁ ଶାସ୍ତ୍ରରୁ ଉଦ୍ଧାର କରି କହୁଛନ୍ତି ଆମକୁ ଶାସ୍ତ୍ରରେ ଏଇଟା କୁହାଯାଇଛି ସମସ୍ତ ଶାସ୍ତ୍ରରେ ସେଇଟା କୁହାଯାଇଛି ତେଣୁ ଏତେ କଥା ରହିଛି ଭଗବତ ସେବାରେ ଭଗବାନଙ୍କ ସେବାରେ କେତେ ପ୍ରକାର ରହିଛି ଆମେ କେତେ ପ୍ରକାର ରହିଛି କେତେ ପ୍ରକାର ଉପାୟ ସବୁ ରହିଛି କିଏ ରହିଲେ ମନ୍ଦିର ସେବାରେ ଭଗବାନଙ୍କ ଡ୍ୟୁଟି ଡ୍ୟୁଟି ଓର୍ସିପ୍ ଭଗବାନଙ୍କ ଦେବତା ମାନେ କ'ଣ ଅର୍ଚ୍ଚା ବିଗ୍ରହଙ୍କର ଆରାଧନାରେ ରହିଲେ କିଏ ତାଙ୍କର ରୋଷେଇରେ ରହୁଛନ୍ତି ରୋଷେଇ କରୁଛନ୍ତି ତାଙ୍କ ପାଇଁ କିଏ ତାଙ୍କ ପାଇଁ ଫୁଲ ବୁଞ୍ଚୁଛନ୍ତି କିଏ ତାଙ୍କ ବସ୍ତ୍ର ତିଆରି କରୁଛନ୍ତି କିଏ ତାଙ୍କ ପାଇଁ ଭାଗବତ କଥା କହୁଛନ୍ତି କିଏ ସଙ୍ଗୀତ ଗାୟନ କରୁଛନ୍ତି ଏଇଭଳି ଭାବରେ କେତେ ପ୍ରକାର କଥା ରହିଛି ସବୁ କିଏ ଭଗବାନ କଥାକୁ ପ୍ରଚାର କରୁଛନ୍ତି ଭଗବତ ଗୀତାରେ କହିଲେ ଭଗବାନ ଯେତେ ପ୍ରକାର ମୋର ସେବା ରହିଛି ମୋର ଭକ୍ତମାନେ ଯେତେ ପ୍ରକାର ସେବା କରୁଛନ୍ତି ସବୁଠୁ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ସିଏ ଯିଏ ମୋର କଥାକୁ ପ୍ରଚାର କରୁଛନ୍ତି ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଯେ ଜୟଦମ୍ ପରମ ଗୁହ୍ୟମ୍ ମଦ୍ ଭକ୍ତିଷୁ ଅଭିଧାସତି ନଚ ତସ୍ମାତ୍ ମନୁଷ୍ୟୁ କଶ୍ଚିନ୍ ପାଇଁ ପ୍ରିୟକୃତମ ଭଗବାନଙ୍କ ଅନେକ ସେବା ରହିଛି ତା ଦେହରେ ଭଗବାନ ପ୍ରୀତ କୁହନ୍ତି ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିବେ କିଏ ମୋର ପ୍ରିୟ କିନ୍ତୁ ସବୁଠାରୁ ପ୍ରିୟ କିଏ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି ସବୁଠାରୁ ପ୍ରିୟ ଭଗବାନ କହିଲେ ଅର୍ଜୁନକୁ ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ଆପଣ ତ ଏତେ ସବୁ ବ୍ୟକ୍ତି ଅଛନ୍ତି ପ୍ରିୟ ତାଙ୍କ ଭିତରେ ଶ୍ରେଷ୍ଠ କିଏ ଆପଣଙ୍କର ଶ୍ରେଷ୍ଠ ପ୍ରିୟ କିଏ ଅର୍ଜୁନ ପ୍ରଶ୍ନ ନ ପଚାରିଲେ ମଧ୍ୟ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଇଦେଇଛନ୍ତି ଅଷ୍ଟାଦଶ ଅଧ୍ୟାୟରେ କହିଲେ ସେ କଥା ଯେଉଁମାନେ ଜୟଦମ୍ ପରମ ଗୁହ୍ୟମ୍ ଭକ୍ତିରେ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ରହିଛି ଗୋଟେ ହେଉଛି ଗୁହ୍ୟ ଗୋଟେ ହେଉଛି ଗୁହ୍ୟତର ଏବଂ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ ଗୁହ୍ୟ ଜ୍ଞାନ ହେଉଛି ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଗୁହ୍ୟତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଏବଂ ଗୁହ୍ୟତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ ବା ଭକ୍ତି ଏଇଟାକୁ ଯେଉଁମାନେ ପ୍ରଚାର କରନ୍ତି ଯାହା ଏକଦମ ପରମ ଗୁହ୍ୟ ମଦ୍ ଭକ୍ତେଶୁ ଅଭିଦାସ ଭଗବାନ ଭକ୍ତଙ୍କ ମେଳରେ ଏ କଥାକୁ ଯେଉଁମାନେ ପ୍ରଚାର ଏଇ ଭକ୍ତି ପ୍ରଚାର କରନ୍ତି ଭଗବାନ କହିଲେ ତାଙ୍କଠାରୁ ଆଉ ମୋର କିଏ ଅଧିକ ପ୍ରିୟ ନଥିଲେ କିଏ ହେବେ ନାହିଁ ନଚେତ ସ୍ମାତ୍ ମନୁଷ୍ୟ କଶ୍ଚିନ୍ ପାଇଁ ପ୍ରିୟକୃତ ଦୁଇଟି ଶ୍ଳୋକରେ କଥା କହୁଛନ୍ତି ଭଗବତ ଗୀତା ଅଠର ଅଧ୍ୟାୟରେ ତେଣୁ ଯେତେ ଆମେ ସେବା କରିଦେଲେ ମଧ୍ୟ ଜଣେ କେବେ ସନ୍ତୁଷ୍ଟ ହୋଇପାରିବ ନାହିଁ ଭଗବାନ ଯେତେ ସେବା କଲେ ମଧ୍ୟ ଭଗବାନ ଆହୁରି ଦରକାର ଲକ୍ଷ ଲକ୍ଷ ଯଦି ସମଗ୍ର ପୃଥିବୀର ବସୀମାନେ ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ହେବେ ତଥାପି ଭଗବାନଙ୍କର ଆଉ ପୋଷ୍ଟ ସରିଗଲା ନାହିଁ ଆଉ ପୋଷ୍ଟ ନାହିଁ ଆଉ ଭ୍ୟାକାନ୍ସି ନାହିଁ ଏସବୁ ଜିନିଷ ନାହିଁ ଭୌତିକ ଜାଗତରେ ସବୁ ରହିଛି କମି ରହିଛି ସବୁ କ'ଣ ନୋ ଭ୍ୟାକାନ୍ସି ଏସବୁ ଏ ଚାକିରି ଫୁଲ୍ ଫିଲ୍ଅପ୍ ହୋଇଗଲା ସେ ଚାକିରି ଫିଲ୍ଅପ୍ ହୋଇଗଲା ସେ ଚାକିରି ଫିଲ୍ଅପ୍ ହୋଇଗଲା
କିନ୍ତୁ ଭଗବାନଙ୍କ ସେବା ଭଳି ସେ କେବଳ ଭ୍ୟାକେନ୍ସି ସେଥିରେ କେବଳ କ'ଣ ସବୁ ଫୁଲ୍ ଭ୍ୟାକେନ୍ସି ନାହିଁ କେବଳ କଥା ନାହିଁ, ସବୁଠି ଭ୍ୟାକେନ୍ସି ସବୁବେଳେ ରହିଛି। ସମସ୍ତ ପୃଥିବୀବାସୀ ଯଦି ସୋଜା ସେବା କରନ୍ତି ଭଗବାନଙ୍କ, ତଥାପି ଭଗବାନଙ୍କ ସେବାର ଯେ ଫୁଲ୍ ହେଇଗଲା ଆଉ ଲୋକ ଦରକାର ହେବ ନାହିଁ ତାହା ନୁହଁ। କାରଣ ଏଇ ଯେଉଁ ଭୌତିକ ଜଗତରେ ଯେତେ ଜୀବ ଅଛନ୍ତି ଏଇଭଳି ଭାବରେ ଅନେକ ଭୌତିକ ଜଗତ ରହିଛି। ଏ ବ୍ରହ୍ମାଣ୍ଡରେ କେବଳ ଚତୁର୍ମୁଖ ବ୍ରହ୍ମା ରହିଛନ୍ତି, ଛୋଟିଆ ବ୍ରହ୍ମାଣ୍ଡଟା ଏଇଟା 400 କୋଟି ମାଇଲ୍, ବେଶୀ ବଡ଼ ନୁହଁ, 400 କୋଟି ମାଇଲ୍। ଏଇଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛି, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଅନେକ କୋଟି କୋଟି ବ୍ରହ୍ମାଣ୍ଡ ରହିଛି, ତାର ତୁଳନା ଅନ୍ତ ନାହିଁ। ଏଇଭଳି ଭାବରେ ରହିଛି, କିନ୍ତୁ ଏ ସମସ୍ତ ବ୍ରହ୍ମାଣ୍ଡର ଯେତେ ବ୍ରହ୍ମାଣ୍ଡବାସୀ ଅଛନ୍ତି ଏମାନଙ୍କର ତିନି ଗୁଣ ଆହୁରି ରହିଛନ୍ତି ଚିର ଜଗତରେ, ବୈକୁଣ୍ଠ ଲୋକରେ। ସେମାନେ ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି, ଏବଂ ତା ନାହିଁ ଆଉ ବୈକୁଣ୍ଠ ଲୋକରେ ଆଉ ଜାଗା ନାହିଁ, ଜାଗା ନାହିଁ, ଆମେ ଯାଇପାରିବା ନାହିଁ, ସେଠି ଜାଗା ଫୁଲ ପଡ଼ିଗଲା। ସମସ୍ତେ ସମଗ୍ର ବ୍ରହ୍ମାଣ୍ଡ ଗଲେ ମଧ୍ୟ ସେ ପୁଣି ସେଠି ମଧ୍ୟ ଜାଗା ରହିଛି, ଆହୁରି ଦରକାର ଆହୁରି ଦରକାର, ସେଠି ଶେଷ ହେବ ନାହିଁ। ଭଗବାନ ସେବା ଏଭଳି, ତେଣୁ ଯାହା ବି ହଉ ଯେଉଁମାନେ ସେଇ ଭଗବାନ ସେବାରେ ତୃପ୍ତ ହେଇଯାଉଛନ୍ତି, ଭଗବାନ ସେବାରେ ଆଉ ଇନ୍ଦ୍ରିୟ ତୃପ୍ତି ପାଇଁ ତାଙ୍କର ଆଗ୍ରହ ଆସୁନାହିଁ ଭଗବାନ ସେବାରେ। ସ୍ୱାମୀ କୃତାର୍ଥ ସ୍ମିଂ ଭରମ ନ ଯାଚେ, ଧ୍ରୁବ ବିଷୟରେ ଆମେ ଆଲୋଚନା କରିବା ସପ୍ତାହ କରିବା, ଭଗବତ ଗୀତା ଭାଗବତ ସପ୍ତାହ ହେବ ଧ୍ରୁବ ଚରିତ। ମୋର ବହୁତ ଦିନ ଇଚ୍ଛା ଥିଲା ଧ୍ରୁବଙ୍କ ବିଷୟରେ କହିବା ପାଇଁ, ସୁଯୋଗ ମିଳୁନଥିଲା, କିନ୍ତୁ ଏବେ ଯେତେବେଳେ ଆରମ୍ଭ ହେବ ଏଇ କାର୍ତ୍ତିକ ମାସରେ ମୋତେ ପଚାରୁଥିଲେ କେଉଁ ସବଜେକ୍ଟ କହିବା, ତେଣୁ ମୋର ମନେ ପଡ଼ିଲା। କାହିଁକିନା ମହାପ୍ରଭୁ ଏଇ ଦୁଇଟି ଚରିତ୍ର ଶ୍ରବଣ କରୁଥିଲେ ସବୁବେଳେ, ଧ୍ରୁବ ଚରିତ ଏବଂ ପ୍ରହ୍ଲାଦ ଚରିତ। ତେଣୁ ପ୍ରହ୍ଲାଦ ଚରିତ ଆମେ କହିଥିଲେ, ପ୍ରହ୍ଲାଦ ମହାରାଜ ପ୍ରାଦୁର୍ଭାବ ବିଷ୍ଣୁଦେବଙ୍କ ତିଥିରେ କହିଥିଲେ, ସେଇଟା ପ୍ରହ୍ଲାଦ ମହାରାଜ ଶିକ୍ଷା, ପ୍ରହ୍ଲାଦ ସ୍ତୁତି, ଏସବୁ ବହୁତ କଥା କୁହାଯାଇଛି। ଧ୍ରୁବଙ୍କ ଚରିତ୍ର ବିଷୟରେ କହିବାକୁ ମୁଁ ଚାହୁଁଥିଲି, କିନ୍ତୁ ଏବେ ଆମକୁ ଗୋଟେ ସୁଯୋଗ ମିଳିଲା, ଧ୍ରୁବଙ୍କ ଚରିତ କୁହାଯିବ, 7 ଦିନ ଧରି କୁହାଯିବ। ସେଇ ଧ୍ରୁବ ଯେତେବେଳେ ଭଗବାନ ତପସ୍ୟା କଲେ, 6 ମାସ ଧରି ତପସ୍ୟା କଲେ, ଏଇ ଏଇ କାର୍ତ୍ତିକ ମାସରେ ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ, ଧ୍ରୁବଙ୍କୁ ଦର୍ଶନ ଦେଇଥିଲେ ମଧୁବନରେ। ତେଣୁ ଭଗବାନ ଯେତେବେଳେ ଆସିଲେ ସେତେବେଳେ କହିଲେ, ପ୍ରଭୁ ସ୍ୱାମୀ କୃତାର୍ଥ ସ୍ମି ମୋର ବରଂ ନ ଯାଚେ, ମୋର ଆଉ କ'ଣ ବରର ଆବଶ୍ୟକତା ନାହିଁ ପ୍ରଭୁ, ମୁଁ ଆପଣଙ୍କୁ ଦେଖି ସନ୍ତୁଷ୍ଟ ହୋଇଗଲି, ଆଉ କିଛି ମୋର ଆତ୍ମତୃପ୍ତ ହୋଇଗଲେ, ସିଏ ଆଉ କୌଣସି ଇନ୍ଦ୍ର ତୃପ୍ତିର ଆବଶ୍ୟକତା ପଡ଼ିଲା ନାହିଁ। କିନ୍ତୁ ତଥାପି ଭଗବାନ ତାଙ୍କୁ ଦେଲେ, ଧ୍ରୁବ ଲୋକ ଦେଲେ, ଧ୍ରୁବ ଲୋକରେ ସେ ରହିଛନ୍ତି, ଧ୍ରୁବ ରହିଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ଆତ୍ମାର ସନ୍ତୁଷ୍ଟ ହୋଇଯାଉଛନ୍ତି ସେମାନେ ଇନ୍ଦ୍ର ତୃପ୍ତି ପାଇଁ କାର୍ଯ୍ୟ କରିବେ ନାହିଁ। ଆତ୍ମତୃପ୍ତି କେମିତି ହେବ ନା, ଭଗବାନଙ୍କୁ ସନ୍ତୋଷ ବିଧାନ କଲେ ଜୟାତ୍ମା ସୁପ୍ରସିଦ୍ଧତି ସଭି ପୁଂସାଂ ପରଧର୍ମ ଯତ ଭକ୍ତିର ଦକ୍ଷ ଯେ ଅହେତୁକି ଅପ୍ରତିହତା ଜୟାତ୍ମା ସୁପ୍ରସିଦ୍ଧତି। ଆତ୍ମା କେମିତି ସନ୍ତୁଷ୍ଟ ହେବ ନା, ଏ ଭଗବାନଙ୍କ ସେବାରେ ଯୁକ୍ତ ରହିଲେ। ସଭି ଇଏ ହେଉଛି ଶ୍ରେଷ୍ଠ ଧର୍ମ ଆମର, ସଭି ପୁଂସାଂ ପରଧର୍ମ ଯତ ଭକ୍ତିର ଅଧ୍ୟକ୍ଷ ଯେ ପରଧର୍ମ ବା ଶ୍ରେଷ୍ଠ ଧର୍ମ ହେଉଛି କ'ଣ ନା, ଆମର ଇନ୍ଦ୍ରିୟମାନଙ୍କର ଯିଏ ଉର୍ଦ୍ଧ୍ୱରେ ରହିଛନ୍ତି ଭଗବାନ ଅଧ୍ୟକ୍ଷ ଯ, ତାଙ୍କୁ ଯଦି ଭକ୍ତି ଯୋଗରେ ଆମେ ତାଙ୍କୁ ଯଦି ସେବା କରିବା, ତାହେଲେ ସିଏ ସନ୍ତୁଷ୍ଟ ହେବା ସହିତ ହେବା ସଙ୍ଗେ ସଙ୍ଗେ ଆମେ ମଧ୍ୟ ଆମର ଆତ୍ମା ମଧ୍ୟ ତୃପ୍ତି ଲାଭ କରିବ। ତେଣୁ ସ୍ୱାମୀ କୃତାର୍ଥ ଅଛନ୍ତି, ଆମେ କୃତାର୍ଥ ହୋଇଯିବା, ଆଉ କିଛି ଆମର ଆବଶ୍ୟକତା ହେବ ନାହିଁ, ଏଇଟା ଦରକାର ସେଇଟା ଦରକାର ଇନ୍ଦ୍ରିୟ ତୃପ୍ତି ଆବଶ୍ୟକତା ପଡ଼ିବ ନାହିଁ। ଆତ୍ମତୃପ୍ତିରେ ଯେଉଁମାନେ ରହିଛନ୍ତି ସେମାନେ ଏପରି ସବୁ କୁହାଯିବ, ସେ ବିଷୟରେ ତାଙ୍କ ବିଷୟରେ ସେମାନଙ୍କ ଲକ୍ଷଣ କ'ଣ ସବୁ ରହିଛି ସବୁ କୁହାଯିବ। ତେଣୁ ସେତେବେଳେ ଆଉ ଇନ୍ଦ୍ରିୟ ତୃପ୍ତି ପାଇଁ ଆଉ ଆଗ୍ରହ ରହିବ ନାହିଁ। ଏଇଭଳି ଭାବରେ ଏ ଶ୍ଲୋକରେ ବହୁତ କଥା ଅଛି, କହିବାକୁ ଗଲେ ଶେଷ ହେବ ନାହିଁ ଭଗବାନ କଥା। ଆମର ଲିମିଟେଡ଼ ଶକ୍ତି, କିନ୍ତୁ ଯେଉଁମାନେ ଭଗବାନ କଥା ଏଭଳି କୁହାଯାଉଛି, ଭଗବାନଙ୍କର ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଭଗବାନ ଯେଉଁ କଥା କହୁଛନ୍ତି ସେ ବିଷୟରେ ଯଦି କୁହାଯିବ ଏଇ ଶ୍ଲୋକରେ, ଏଇ ଗୋଟିଏ ଶ୍ଲୋକରେ ଗୋଟିଏ ବହି ହୋଇଯିବ, ଏଇ ଶ୍ଲୋକକୁ ଯଦି ବିଭିନ୍ନ ତାତ୍ପର୍ଯ୍ୟ ଦିଆଯିବ। କିନ୍ତୁ ଆମର ସୀମିତ ସମୟ, ଭଗବାନଙ୍କୁ ଆମେ ସ୍ୱୟଂ ଦେଲେ, ବିଶ୍ରାମ ଦେଇଦେଲେ, ଆମର ଭକ୍ତମାନେ ମଧ୍ୟ ଆସୁଛନ୍ତି ଦୂରରୁ, ସେମାନେ ମଧ୍ୟ ଯିବେ, ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା କିଛି କହିବାର ଅଛି, ନହେଲେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି। जय श्री गुरुदेव की संबित और भक्त की इताई गोपमानंदे जय श्री।